ଯେମାନେ ମ୍ୟାରିଡ ପର୍ସନ ସେମାନେ ଯଦି ସେଇ ଟାଇମରେ ତାଙ୍କର ମେନ୍ସୁରେସନ ସାଇକେଲ ଟାଇମରେ ସେମାନେ ତାଙ୍କ ଫିଜିକାଲ ରିଲେସନ ରଖିପାରିବେ କି ମ୍ୟାରିଡ ପର୍ସନ ମାନେ, ତ ସେଟା ତାଙ୍କର କୌଣସି ପ୍ରୋବ୍ଲେମ ରହିବ କି କଣ? କାହିଁକି ନା ଗୋଟେ ମ୍ୟାଗଜିନରେ ଗୋଟେ ଏକ୍ସପର୍ଟଙ୍କ ଦ୍ଵାରା ପଢିଥିଲି ଯେ ଏଇ ଟାଇମ ମେନ୍ସୁରେସନ ସାଇକେଲ ଟାଇମରେ ଆମେ ଫିଜିକାଲ ରିଲେସନ ବି ରଖିପାରିବେ, ଜଣେ ମ୍ୟାରିଡ ଯୋଉମାନେ ଥିବେ ରଖିପାରିବେ, ତ କିନ୍ତୁ ନର୍ମାଲି ଆମେ ଡେ ଟୁ ଡେ ଲାଇଫରେ ଦେଖୁ କି ସେମିତି କୌଣସି ରିଲେସନ ରଖାଯାଏନି, ତ ଆକ୍ଚୁଆଲି କୋଉଟା ଠିକ୍?